ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଲାକାଲ ରେଳବାଇ ବୋର୍ଡ ଜରୁରୀକାଳୀନ ପ୍ରକୋଷ୍ଠକେ ଯାଇକରି ପାର୍ବଣ ସମିଆତି ଯାତ୍ରୀ ପରିବହନ ସ୍ଥିତିର ସମୀକ୍ଷା କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଚବିଶ ଘଣ୍ଟିଆ କାମ ଲାଗି ରେଳ କର୍ମଚାରୀମାନଙ୍କୁ ପ୍ରଶଂସା କରବାର ସହିତ ଦିଆଲିର ଶୁଭେଚ୍ଛା ଜଣାଇଛନ୍। ଇ ବଛର ପାର୍ବଣ ସମିଆତି ଯାତ୍ରୀମାନଙ୍କର ଚାହିଦା ପୂରା କରବା ଲାଗି ରେଳବାଇ ତରଫ ବହୁଟେ ବ୍ୟବସ୍ଥା କରାଯାଇଛି। ଦୁର୍ଗାପୂଜା ଦିଆଲି ଛଟ୍ ପୂଜା ଲାଗି 12,011 ଖାସ୍ ଟ୍ରେନ୍ ଚଳାଚଳ କରୁଛି। ଫି ଦିନିଆ ଟ୍ରେନ୍ ସେବା ଛଡ଼ା ପାର୍ବଣ ସମିଆତି ଯାତ୍ରୀମାନଙ୍କର ଚାହିଦାର ଲାଗି ଅକ୍ଟୋବର 1-19 ତାରିଖ ଭିତରେ 3,960 ଖାସ୍ ଟ୍ରେନ୍ ଚଳାଚଳ କରିଥିଲା। ଦିଆଲି ଆର୍ ଛଟ୍ ପୂଜା ଲାଗି ଆଇବା ଦିନେ ପାଖାପାଖି ଆହୁରି 8,000 ଟ୍ରେନ୍ ଚଳାଚଳ କରାଯିବା ବୋଲି ଏ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ନୂଆପଡ଼ା ଉପନିର୍ବାଚନ ଲାଗି ଗଲାକାଲି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଶେଷ ଦିନ ତକ୍ ମୋଟ 19 ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ଜୟ ଢୋଲକିଆ, ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ଆଉ କଂଗ୍ରେସର ଘାସିରାମ ମାଝି ନାମାଙ୍କନ ପତ୍ର ଦାଖଲ କରିଛନ୍। ଗଲାକାଲି ବିଜେପି ଆଉ କଂଗ୍ରେସ ପ୍ରାର୍ଥୀ ଦୁଇଟା ଅତିରିକ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ସମାଜବାଦୀ ପାର୍ଟିନୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିନୁ ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟି ତରଫରୁ ରାଜାରାମ ସାହୁ, ଓଡ଼ିଶା ଜନତା ଦଳନୁ ସୁକଧର ଡନ୍ସନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରାଙ୍କ ସହିତ 11 ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ଉପନିର୍ବାଚନ ଲାଗି 25 ପ୍ରାର୍ଥୀ 35 ଫର୍ମ କିଣିଥିବାର ବେଳେ ଦାଖଲ କରାଯାଇଛି। ଆଇବା 22 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବାର ସହିତ 24 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି। ନଭେମ୍ବର 11 ତାରିଖ ଭୋଟ୍ ଗ୍ରହଣ କରାଯାଇକରି 14 ତାରିଖ ଭୋଟ୍ ଗଣତି ହେବା ଆଉ 16 ତାରିଖ ତକ୍ ଫଲାଫଲ ଘୋଷଣା ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ନିଜର ମତାମତ ଦେଇପାରିବେ। ଦେଶର ଲାଗି ଜୀବନ ହାରିଥିବା ବୀର ପୁଲିସମାନଙ୍କୁ ସୁର୍ତା କରିକରି ଆଜି ରାଜ୍ୟ ପୁଲିସ୍ ଶହୀଦ ସ୍କୃତି ଦିବସ ପାଳନ କରାଯାଉଛି। ଏ ଅବସରରେ କଟକଠାରେ ଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆଜି ଉପରବେଳା 66 ନମ୍ଘର ପୁଲିସ୍ ଶହୀଦ ସ୍କୃତି ଦିବସ ସମାରୋହ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ରହିକରି ଶହୀଦ ଯବାନମାନଙ୍କୁ ସମ୍ମାନ ଜଣାବେ। ଦିଆଲି ଅବସରରେ ଗଲାକାଲି ଶ୍ରୀକ୍ଷେତ୍ର ପୁରୀନ ପିତୃପୁରୁଷମାନଙ୍କର ମୁଖ୍ୟପ୍ରାପ୍ତି ଲାଗି ପୟାଶ୍ରାଦ୍ଧ ଆଉ ବଡ଼ବଡ଼ୁଆ ଡକା କରାଯାଇଥିବା ବେଳେ ଆଇଜବିଲ୍ ସିଂହଦ୍ୱାର ଆଗାଡ଼େ ଇନୀତି କରାଯିବ। ଶ୍ରୀମନ୍ଦିର ଆଗାଡ଼େ ପ୍ରଶାସନିକ ଶୃଙ୍ଖଳା ଆଉ ବ୍ୟବସ୍ଥା ଭିତରେ ଲକ୍ଷାଧିକ ଭକ୍ତ ବଡ଼ବଡ଼ୁଆ ଡକୁଥିବା ବେଳେ ନିଜର ପିତୃପୁରୁଷମାନଙ୍କର ଉଦ୍ଦେଶ୍ୟ କାଉଁରିଆତି ଜୁଏ ଲଗାଇକରି ଦୀପଦାନ କରିଛନ୍। ଭକ୍ତ ଆଉ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ପ୍ରଶାସନ ତରଫ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫ ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇ 2026 ଲାଗି ତାରିଖ ଘୋଷଣା କରାଯାଇଛି। ପହିଲା ସେସନ ପରୀକ୍ଷା ଆଇବା ବଛର 21-30 ତାରିଖ ତକ୍ ହେବା। ଦୁଇ ନମ୍ବର ସେସନ ପରୀକ୍ଷା ଆଇବା 1-10 ତାରିଖ ତକ୍ ଚାଲ୍ବା। ଜାନୁଆରୀ ମାସେ ହେବାର୍କେ ଥିବା ପରୀକ୍ଷା ଲାଗି ଇ ମାସେ ପଞ୍ଜୀକରଣ କରବାର୍କେ ପଡ଼୍ବା। ଜେଇ ମେନ୍ .NTA.NIC.IN ୱେବ୍ସାଇଟ୍ ଜରିଏ ପରୀକ୍ଷାର୍ଥୀମାନେ ପଞ୍ଜୀକରଣ କରିପାରିବେ। ସେନ୍ତା ଦୁଇ ନମ୍ବର ସେସନ ପରୀକ୍ଷା ଲାଗି ଆଇବା ଜାନୁଆରୀ ଶେଷ ସପ୍ତାହ ପଞ୍ଜୀକରଣ ମୂଲ ହେବା। ଆଜି ହେଉଛି ବିଶ୍ୱ ଆୟୋଡିନ୍ ଦିବସ। ସୁସ୍ଥ ଶରୀର ଆର୍ ଉନ୍ନତ ମସ୍ତିଷ୍କ ଲାଗି ଆୟୋଡିନ୍ ମିଶା ନୁନ୍ ଖାଇବାର ଆବଶ୍ୟକତା ବାବଦ ଲୋକ ସଚେତନ କରିବା ଲାଗି ଏ ଦିବସ ମନାଯାଉଛି। ଆୟୋଡିନ୍ ଅଭାବ ହେଲେ ଗଳଗଣ୍ଡ ରୋଗ ହେବାର ସହିତ ଭିନ୍ ଭିନ୍ ରୋଗମାନେ ହେସି। ଫି ବଛର ପୂର୍ଥିନ ପାଖାପାଖି 74 ଲୋକ ଆୟୋଡିନ୍ ଅଭାବ ଜନିତ ରୋଗଥି ପୀଡ଼ିତ ହେବାର ବେଲ୍କେ ଭାରତନ 2 ଲୋକ ଇଥି ପ୍ରଭାବିତ ହେସନ୍। ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଲୟ ଆଜ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଅତ୍କା ଘନୀଭୂତ ହୋଇକରି ଆଇବା 23 ତାରିଖ ତକ୍ ଅବବାତି ବଦଳିବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24-26 ତାରିଖ ତକ୍ ଭିନ୍ ଭିନ୍ ଜାଗାନ ମଧ୍ୟମରୁ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଆଇବା 24 ଭିତରେ ବୌଦ୍ଧ ସହିତ 10 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।